শ্রীকৃষ্ণ চৈতন্য দেব রতিমত ভাবে ভল প্রেম কর পথর নাত
শ্রীকৃষ্ণ চৈতন্য দেব রতিমত ভাবে ভল প্রেম কর পথর নাত গোবিন্দ প্রেম ভাজি নহস্যম স্বয়ং চ নাম প্রাগুরাশীদবতরতি পরে নৌমী গৌরব কর্মনিষ্ঠা তপ ধ্যান অষ্টাঙ্গ যোগরি
କିମ୍ବା ବୈରାଗ୍ୟ ସ୍ତବ କର୍ମ ତ୍ୟାଗରେ ଗୋବିନ୍ଦ ପ୍ରେମଶାଳୀମାନଙ୍କର ଯେଉଁ ଗୁଡ଼ ତତ୍ତ୍ୱ ଗୋଚର ଥିଲା ତାହା ଯେଉଁ ଗୌରଚନ୍ଦ୍ରଙ୍କର ଉଦୟରେ କେବଳ ନାମରେ ସେ ପ୍ରେମ ପ୍ରକାଶିତ ହେଲା ସେ ଗୌରଚନ୍ଦ୍ରଙ୍କୁ ମୁଁ ପ୍ରଣାମ କରୁଛି। चैतन्य चंद्राय नमस्ते। चैतन्य चैतामृत आदि लीला पंचम परिचय। तारो नवी पद होते within the stem of that lotus were the 14 worlds. Thus the Supreme Lord as Brahma created the entire creation. Vishnu rupa hoya kore jagat palani gunatita Vishnu sparsha nahi maya guni. And as Lord Vishnu, he maintains the entire world. Lord Vishnu being beyond all material attributes, he has no touch with material qualities, purport by Srila Prabhupada. Karnavi Padmaru, eka Mrunala Jukta Padma Jata Hela, Sei Padmare Brahmankar Janma Hela. Sei Padma Nale Haila Chauda Bhuvana, Teho Brahma Haya Srishti Karila Sujana. Sei Jau ପଦ୍ମନାଳ ବା ପଦ୍ମର ମୁହାଳ ସେଥିରେ 14 ଭୁବନ ରହିଛି। ଯେ ବହୁତ ବ୍ରହ୍ମାଣ୍ଡରେ ଯେଉଁ 14 ଭୁବନ ଅଛି, ସପ୍ତଉର୍ଦ୍ଧ ଲୋକ ସପ୍ତଅଧ ଲୋକ, ଏହିପରି ଭାବରେ ସେଇ ବିଷ୍ଣୁ ବ୍ରହ୍ମା ହୋଇ ସମଗ୍ର ସୃଷ୍ଟି କରିଛନ୍ତି। ବିଷ୍ଣୁ ରୂପ ହୋଇଆ କରି ଜଗତ ପାଳନୀ ଗୁଣାତୀତ ବିଷ୍ଣୁ ସ୍ପର୍ଶ ନାହିଁ ମାୟା ଗୁଣେ। ଏବଂ ସେଇ ବିଷ୍ଣୁ, ସେ ବିଷ୍ଣୁ ରୂପରେ ଜଗତ ପାଳନ କରୁଛନ୍ତି, ସମଗ୍ର ଜଗତର ପାଳନ ପୋଷଣ କରୁଛନ୍ତି। ସେ ମାୟା ଗୁଣ ଠାରୁ ଅତୀତ, ମାୟା ଗୁଣର କୌଣସି ସ୍ପର୍ଶ ଭଗବାନ ବିଷ୍ଣୁଙ୍କ ଠାରେ ନାହିଁ। ଏହାପରେ ଭାଷ୍ୟଦେଇ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦେ ଶ୍ରୀ ଭକ୍ତିବେଦାନ୍ତ ସ୍ୱାମୀ ପ୍ରଭୁପାଦଜୀ ମହାରାଜ କହୁଛନ୍ତି ଯେ ବଳଦେବ, ଶ୍ରୀ ବଳଦେବ ବିଦ୍ୟାଭୂଷଣ କହନ୍ତି, ଯଦିଓ ବିଷ୍ଣୁ ହେଉଛନ୍ତି ସତ୍ୱଗୁଣ ନିୟନ୍ତ୍ରଣକାରୀ ଦେବତା ଏ ବହୁତ ଜଗତରେ, ତଥାପି ସେ କେବେ ହେଲେ ସେ ସତ୍ୱଗୁଣ ଦ୍ୱାରା ପ୍ରଭାବିତ ହୁଅନ୍ତି ନାହିଁ। କାରଣ ସେ ତାଙ୍କ କେବଳ ପରମ ଇଚ୍ଛା ଶକ୍ତି ବଳରେ ସେ ସତ୍ଵଗୁଣକୁ ପରିଚାଳିତ କରନ୍ତି। ପୁନଃ କୁହାଯାଇଛି ଯେ ସମସ୍ତ ଜୀବ ସେଇ ବିଷ୍ଣୁଙ୍କର ପୂଜା କଲେ ବା ଆରାଧନା କଲେ ତାଙ୍କର ଇଚ୍ଛା କୃପା ଲାଭ କଲେ ଜୀବମାନଙ୍କର ସୌଭାଗ୍ୟ ଉଦୟ ହେବ। ବାମନ ପୁରାଣରେ କୁହାଯାଇଛି ଯେ ସେଇ ବିଷ୍ଣୁ ବ୍ରହ୍ମା ରୂପରେ ଏବଂ ଶିବ ରୂପରେ ନିଜକୁ ବିସ୍ତାର କରି ଏ ଭିନ୍ନ ଭିନ୍ନ ଗୁଣମାନଙ୍କ ନିୟନ୍ତ୍ରଣ କରୁଛନ୍ତି। ପୁନଶ୍ଚ କୁହାଯାଉଛି ଯେହେତୁ ଭଗବାନ ବିଷ୍ଣୁ ସତ୍ୱଗୁଣର ଦେବତା ସତ୍ୱଗୁଣକୁ ପ୍ରକାଶ କରିଛନ୍ତି ସେଥିପାଇଁ ତାଙ୍କର ନାମ ହେଉଛି ସତ୍ୱତନୁ। ସେ ପୂର୍ବରୁ ଯେଉଁ କୁହାଗଲା ଭଗବାନ ବିଷ୍ଣୁଙ୍କର ଯେଉଁ ବିବିଧ ଅବତାରମାନ ଅଛନ୍ତି ସେମାନେ ମଧ୍ୟ ସତ୍ୱତନୁ ନାମରେ ପରିଚିତ। ତେଣୁ ସମସ୍ତ ବୈଦିକ ଶାସ୍ତ୍ରରେ ଏ ବର୍ଣ୍ଣନା ଦିଆଯାଇଛି ଯେ ସେ ଭଗବାନ ବିଷ୍ଣୁ ସମସ୍ତ ପ୍ରକାର ଭୌତିକ ଗୁଣରୁ ମୁକ୍ତ। ଦଶମ ସ୍କନ୍ଦ ଭାଗବତରେ ମଧ୍ୟ କୁହାଯାଇଛି ହରିର୍ ନିର୍ଗୁଣ ସାକ୍ଷାତ ପୁରୁଷ ପ୍ରକୃତି ପର ସର୍ବ ଉପଦ୍ରଷ୍ଟା ତମ ଭଜନ ନିର୍ଗୁଣ ଭବେ। ତାର ଅର୍ଥ ହେଉଛି ସେ ଭଗବାନ ହରି ସର୍ବଦା ଶୁଦ୍ଧ ସତ୍ୟରେ ଥାନ୍ତି। ସେ ଭୌତିକ ଗୁଣ ଦ୍ୱାରା ଦୁଷ୍ଟ ନୁହନ୍ତି କାରଣ ସେ ସର୍ବଦା ଏ ଭୌତିକ ପ୍ରକାଶ ଉର୍ଦ୍ଧ୍ୱରେ ଥାନ୍ତି। ସେ ସମସ୍ତ ଜ୍ଞାନର ଉତ୍ସ ବ୍ରହ୍ମାଦି ଦେବତାଗଣ ଯେଉଁ ଜ୍ଞାନ ଲାଭ କରୁଛନ୍ତି ସେ ଜ୍ଞାନର ଉତ୍ସ ସେ ଭଗବାନ ବିଷ୍ଣୁ ଏବଂ ସେ ମଧ୍ୟ ସର୍ବଦ୍ରଷ୍ଟା। ତେଣୁ ଯେଉଁ ବ୍ୟକ୍ତି ସେ ଭଗବାନ ବିଷ୍ଣୁଙ୍କର ଆରାଧନା କରନ୍ତି ସେ ମଧ୍ୟ ଏ ଭୂତ ପ୍ରକୃତିର ତ୍ରିଗୁଣରୁ ଦୋଷରୁ ମୁକ୍ତ ହୋଇଯାଆନ୍ତି। ଭାଗବତ ଦଶମ ସ୍କନ୍ଦରେ ଏହା କୁହାଯାଇଛି One can attain freedom from the contamination of material nature by worshipping Vishnu। ସେ ଭଗବାନ ବିଷ୍ଣୁଙ୍କର ଆରାଧନା କଲେ ବ୍ୟକ୍ତି ଭୌତିକ ଦୋଷରୁ ମୁକ୍ତ ହୋଇଯାଆନ୍ତି ସେଇଥିପାଇଁ ତାଙ୍କୁ ସତ୍ୱତନ ବୋଲି କୁହାଯାଏ। ଭଗବାନ ରୁଦ୍ର ଶିବଜୀ କଥା କହୁଛନ୍ତି ସ୍ୱଧର୍ମ ନିଷ୍ଠ ସଦ୍ରୂପମାନ ବିରଞ୍ଚିତାମିତି ତତ୍ପର ହିମାନ ବ୍ରହ୍ମା ଜୀବ ତତ୍ତ୍ୱ ବ୍ରହ୍ମା ବିଷ୍ଣୁ ତତ୍ତ୍ୱ ନୁହନ୍ତି। ବ୍ରହ୍ମା ବିଷ୍ଣୁ ଶିବ ଏ ତିନି ଜଣ ଏ ଭୌତିକ ଜଗତରେ ତ୍ରିଗୁଣର ଦେବତା ନିୟନ୍ତ୍ରଣକାରୀ ବ୍ରହ୍ମା ରଜଗୁଣ ବିଷ୍ଣୁ ସତ୍ୱଗୁଣ ଆଉ ରୁଦ୍ର ବା ଶିବଜୀ ତମଗୁଣ ନିୟନ୍ତ୍ରଣକାରୀ ଦେବତା। ଏ ତିନି ଜଣଙ୍କ ମଧ୍ୟରେ ବିଷ୍ଣୁ ହେଉଛନ୍ତି ବିଷ୍ଣୁଙ୍କ ସମ୍ବନ୍ଧରେ ରୂପାଜୀ ମହାରାଜ ତାଙ୍କ ଭାଷରେ ଏଠି କହିଛନ୍ତି ସେ ହେଉଛନ୍ତି ସତ୍ୱତନୁ। ସେ ବିଷ୍ଣୁ ଭୌତିକ ଗୁଣର ଉର୍ଦ୍ଧ୍ୱରେ ଭୌତିକ ଗୁଣର କୌଣସି ପ୍ରଭାବ ତାଙ୍କଠାରେ ନାହିଁ ଯଦିଓ ସେ ଏ ଭୌତିକ ଜଗତରେ ସତ୍ୱଗୁଣ ନିୟନ୍ତ୍ରଣ କରୁଛନ୍ତି ବା ସତ୍ୱଗୁଣ ଦେବତା ହିଁ ଅଛନ୍ତି କିନ୍ତୁ ବ୍ରହ୍ମା ଆଉ ଶିବ ସେମାନେ ବିଷ୍ଣୁ ତତ୍ତ୍ୱ ନୁହନ୍ତି ଯଦିଓ ଏଠି କୁହାଯାଉଛି ଯେ ସେ ବିଷ୍ଣୁ ବ୍ରହ୍ମା ରୂପରେ ଏ ସୃଷ୍ଟି କ୍ରିୟା କରିଛନ୍ତି। ଆ से मनुष्य प्रकाशे
ମହାପ୍ରଭୁ ବିନା ବିଚାରରେ ବିଚାର ନିର୍ବିଶେଷରେ ସମସ୍ତଙ୍କୁ ଏହି ପ୍ରେମ ପ୍ରଦାନ କରିଛନ୍ତି ତେଣୁ ତାଙ୍କର କୃପା ସେ ପ୍ରେମ ଲାଭ କରିବା ନିମିତ୍ତ ସେ ବ୍ରହ୍ମା ଆଉ ଶିବ ମଧ୍ୟ ମନୁଷ୍ୟ ଆକାରରେ ଏଠି ଜନ୍ମ ହୋଇଥିଲେ କାରଣ ବ୍ରହ୍ମା ଶିବ ଯୋନିରେ ସେ ତା ଶୁଦ୍ଧ ପ୍ରେମ ଲାଭ କରି ବାହାରିବେ ନା ଏ କଥା ସେ ସେଇ କଥା ଏଠାରେ ଆମେ କହୁଛେ ଅଲ୍ ଆଇଟମ୍ ସ୍ପିକିଂ ଅବତୀର୍ଣ୍ଣ ଗୌରଚନ୍ଦ୍ର ବିସ୍ତୀର୍ଣ୍ଣ ପ୍ରେମ ସାଗରୀ ସୁପ୍ରକାଶିତ ରତ୍ନ ଭୋ ଯୋ ଦୀନ ଦୀନ ଏବ ଅଣ୍ଡରଷ୍ଟାଣ୍ଡ ପ୍ରବଦାନନ୍ଦ ସରସ୍ୱତୀ ଚୈତନ୍ୟ ଚନ୍ଦ୍ର ଅବତୀର୍ଣ୍ଣ ଗୌରଚନ୍ଦ୍ର ବିସ୍ତୀର୍ଣ୍ଣ ପ୍ରେମ ସାଗରୀ ସୁପ୍ରକାଶ ରତ୍ନ ଗୋ ଯୋ ଦୀନ ଦୀନ ବିସ୍ତୀର୍ଣ୍ଣ ପ୍ରେମ ରତ୍ନାକରରେ ଗୌରଚନ୍ଦ୍ର ଉଦିତ ହୋଇ ଶ୍ରବଣ କୀର୍ତ୍ତନାଦି ନବବିଧା ଭକ୍ତିରତ୍ନ ରାଜି ପ୍ରକାଶ କରିଛନ୍ତି। ଏପରି ସୁଯୋଗରେ ଯେଉଁ ବ୍ୟକ୍ତି ଭକ୍ତି ଲାଭର ସୁଯୋଗ ନ ନିଏ ସେ ନିତାନ୍ତ ହତ ଭାଗ୍ୟ ଦୀନ, ଏଥିରେ କିଛି ସନ୍ଦେହ ନାହିଁ। ଗୌରଚନ୍ଦ୍ର ଗୌରଚନ୍ଦ୍ର ଚୈତନ୍ ମହାପ୍ରଭୁ ଚୈତନ୍ ମହାପ୍ରଭୁ କେ ଡିଷ୍ଟ୍ରିବ୍ୟୁଟେଡ୍ ଦିସ୍ ପ୍ରେମ ଫୁଲି ଏଭନ୍ ଏ ଓସନ୍ ଅଫ୍ ପ୍ରେମ ୱାଜ୍ ଦେୟାର୍ ଭେରି ୱାଇଡ୍ ଓସନ୍ ଦାଟ୍ ପ୍ରେମ ଆଣ୍ଡ ଦାଟ୍ ପ୍ରେମ ଇଜ୍ ଥ୍ରୁ ଶ୍ରବଣ କୀର୍ତ୍ତନ ହିୟରିଂ ଆଣ୍ଡ ଚେଡିଂ ଡିଷ୍ଟ୍ରିବ୍ୟୁଟିଂ ଦାଟ୍ ପ୍ରେମ ଥ୍ରୁ ଦିସ୍ ନାଇନ୍ ଫୋଲ୍ଡ ଭକ୍ତି ନବବିଧ ଭକ୍ତି ଜଷ୍ଟ ଇଟ୍ ସଚ୍ ଅପର୍ଚୁନିଟି ଟୁ ୱାନ୍ ଆଣ୍ଡ ଅଲ୍ ଇନ୍ ଦିସ୍ କନେକ୍ଟ ଇଫ୍ ସମ୍ ବଡି ଇଫ୍ ସମ୍ ପର୍ସନ୍ ଡଜନ୍ଟ ଟେକ୍ ଦିସ୍ ଅପର୍ଚୁନିଟି ୱାଟ୍ ଇଜ୍ ହି ଭେରି ଭେରି ଅନ୍ଫର୍ଚୁନେଟ୍ ଇଟ୍ସ ଭେରି ଡିଷ୍ଟ୍ରେସ୍ଡ ଦୀନ ଅଲ୍ସୋ ଗୌରଚନ୍ଦ୍ର ବିସ୍ତୀର୍ଣ୍ଣ ପ୍ରେମ ସାଗରୀ ଯେନ ମଜ୍ଜନ୍ତି ମଜ୍ଜନ୍ତି ମହାନ ଅର୍ଥ ସାଗରୀ ପ୍ରସାରିତ ମହାପ୍ରେମ ପୀୟୂଷ ରସ ସାଗରୀ ଚୈତନ୍ୟ ଚନ୍ଦ୍ର ପ୍ରକଟେ ଯୋ ଦୀନ ଦୀନ ଏବ ଫାଷ୍ଟ ଓଡ଼ିଆ ଅର୍ଥ ହେଉଛି ସେ ଗୌରଚନ୍ଦ୍ରଙ୍କର ହୃଦୟରେ ପ୍ରେମର ସାଗର ଉଛୁଳି ପଡ଼ିଛି। ସେ ପ୍ରେମ ସାଗରରେ ଯେ ନିମଜ୍ଜିତ ନ ହଏ ସେ ନିଶ୍ଚିତ ଭାବେ ମହାନ ଅର୍ଥ ସାଗରରେ ନିମଜ୍ଜିତ ହଏ। ଗୌରଚନ୍ଦ୍ର ଏ ମହିମଣ୍ଡଳରେ ପ୍ରକଟ ହୋଇ ମହାମୃତ ସାଗର ବୃଦ୍ଧି କଲେ ସେ ସୁଧାର ସେ ପାନରେ ଯେ ଅସମର୍ଥ ସେ ପ୍ରକୃତରେ ମହାମୂଢ଼ ଦୀନ, ଏଥିରେ କିଛି ସନ୍ଦେହ ନାହିଁ। ଇଂଲିଶ ଅବତୀର୍ଣ୍ଣ ଗୌରଚନ୍ଦ୍ର ବିସ୍ତୀର୍ଣ୍ଣ ପ୍ରେମ ସାଗରୀ ଯେନ ମଜ୍ଜନ୍ତି ମଜ୍ଜନ୍ତି ମହାନ ଅର୍ଥ ସାଗରୀ ପ୍ରସାରିତ ମହାପ୍ରେମ ପୀୟୂଷ ରସ ସାଗରୀ ଚୈତନ୍ୟ ଚନ୍ଦ୍ର ପ୍ରକଟେ ଯୋ ଦୀନ ଦୀନ ଚୈତନ୍ୟ ମହାପ୍ରଭୁ ଅପିୟର ହିୟର and ocean of prem was created, you understand, and spread everywhere, then it inundated three worlds, that ocean of prem, and he is unfortunate who doesn't dive himself into that ocean of prayer. You understand? If you will not dive himself into such ocean, he must dive into the other ocean, nasty ocean. You understand? Vishwa Sagar. You understand? Ocean of material, material ocean, material anarthas, all nasty things. And he will become Dina, means distressed. There is no doubt in it. This has been said. So, still, that place flowing now. The flow of prem is still flowing. Chaitanya Mahaprabhu, Godavari Tirare, Raya Ramananda ko bhejte chale, satole, ee bhav thasu alochana hai ji. Ramananda, Raya Ramananda, Prabhu, Chaitanya Mahaprabhu ko, Samanda Bartala Prabhu, ita am janiga. Prabhu Kartru ka sadya sadhan jigyasa. Prabhu kohe bodo shloko, sadhiro nirnoyo. राय कहले वर्णाश्रम धर्म नीति पालन कले व्यक्ति दिव्यावस्था उपलब्धि करी पारिबो भक्तिर गौण कथा टाक आरंभ कले से किंतु महाप्रभु कहले जे एहा बाह्य एहो बाह्य एहो बाह्य तापरे श्री राय कर्मार्पण कथा कहले याक मध्ये महाप्रभु कहले एहो बाह्य आगे कह ए बाह्य तापरे स्वधर्म त्याग कथा कहले तेणु महाप्रभु एहो बाह्य आगे कह आगे कहपुर राय ब्रह्मानुसरण रूप ज्ञान मिश्रा भक्ति श्रेष्ठ बोले कहले समुदाय एहो बाह्य आगे आगे महाप्रभु कहले तत्पर राय कहले स्वरूप स्थिति को उपलब्धि कर महात्मा संग लाभ कर श्रद्धा सहकार श्रद्धा कथ आ श्रद्धा सहकार भगवान दिव्यवाणी श्रवण करवा सर्वोत्कृष्ट अटे महाप्रभु एक स्वागत कले से कहले प्रभु कहे आगे को स्तर को प्रेम स्तर को आसीगले एक कथा शुणी महाप्रभु कहले वर्तमान साध्य निर्णित हेला किंतु या अपेक्षा अधिक जहाँ अच्छी तात्पर्य केवल वर्णाश्रम धर्म पालन अपेक्षा कर्मार्पण श्रेष्ठ कर्मार्पण अपेक्षा स्वधर्म त्याग सुय वर्ण धर्म त्याग पूर्वक संन्यास ग्रहण श्रेष्ठ तापेक्षा ब्रह्मानुसरण रूप ज्ञान मिश्रा भक्ति श्रेष्ठ हेले सुद्धा से सब बाह्य कहीं साध्य वस्तु से शुद्ध भक्ति से चार प्रकार सिद्धांत आरोप सिद्धा संग सिद्धा भक्ति के शुद्ध भक्ति परिचित हुए ना स्वरूप सिद्धा भक्ति एक कथाटी पृथक तत्व आम कर्म कर्मार्पण कर्मत्याग रूपक सन्यास ज्ञान मिश्रा भक्ति ठारु नित्य पृथक से शुद्ध भक्ति लक्षण होंगे यहाँ अन्याभिलाषता शून्य ज्ञान कर्मादि अनावृत आनुकूल्यन कृष्ण भक्ति कथा आसला यही कथा आसला अनुकूल्य भाव कृष्ण अनुसरण तीन साध्य वस्तु कहीं साध्य अवस्था यह देखा पाइले सुधा सिद्धावस्था यह निर्मल रूपे लक्षित हो महाप्रभु शेष प्रश्न उत्तर राय कहले प्रेम भक्ति सर्वसाध्य सार शुद्ध भक्ति प्रथमावस्था शांत भक्ति रूपे प्रतीत हुए से कृष्ण प्रति ममता बुद्धि न था ज्ञान प्रयास उपास्य श्लोक आम भागवत अच्छी महाप्रभु ये वृत्ति को साध्य वृत्ति बोली स्वीकार कले यही साधन भक्ति बोली कथित है पर पुणी आग को अग्रसर हवा को आदेश देने चलो रामानंद राय साधन भक्ति पर भाव भक्ति तापरे प्रेम भक्तिर अंकुरावस्था होची भाव भक्ति एवं शांत रसरे निरपेक्षता धर्म प्रधान बोली रस चतुष्टय युक्त प्रेम भक्ति को साध्य बोली कहले शांत सिद्धरे नाही चतुष्टय साधन भक्ति कहले श्रद्धा साधुसंग भजनानुष्ठान ଅନର୍ଥନୀକୁ ନିଷ୍ଠା ରୁଚି ଆସନ୍ତି ଏସବୁ କଥା ଯେଉଁ ରୂପ ଗୋସ୍ୱାମୀ କହିଛନ୍ତି ସେ କଥା ଆସିଗଲା। ଭକ୍ତ ପ୍ରେମରେ ହିଁ କୃଷ୍ଣ ବଶୀଭୂତ ହୁଅନ୍ତି। ତେଣୁ ପ୍ରେମ ହେଲା ସର୍ବୋଚ୍ଚ ଜିନିଷ, ଶେଷ ଜିନିଷ। ନାନା ଉପଚାର କୃତ ପୂଜନ ଆର୍ତ୍ତ ବନ୍ଧ ପ୍ରେମେଣେବ ଭକ୍ତ ହୃଦୟ ମୁଖ ବିଦ୍ରୁତ ସ୍ୟାତ୍ ଯାବତ୍ କ୍ଷୁଦସ୍ତି ଜଠରେ ଜରଠା ପିପାସା ତାବତ୍ ସୁଖାୟ ଭବତୋ ନନୁ ଭକ୍ଷ୍ୟପେ। ଏଇ ପଦ୍ୟାବଳୀରେ ଏ ଶ୍ଳୋକ ଅଛି। ଆପଣଙ୍କର ଉଦରରେ କ୍ଷୁଧା ଅଛି ତ ଖାଦ୍ୟ ବସ୍ତୁଟା ଭଲ ଲାଗିବ, କ୍ଷୁଧା ନଥିଲେ ତ ଯାହା ଯେଡ଼େ ସୁନ୍ଦର ଖାଦ୍ୟ ବସ୍ତୁ ଭଲ ଲାଗିବ ନା। ତେଣୁ ଯେପରି ଜଠରରେ ଯେପର୍ଯ୍ୟନ୍ତ ତୀବ୍ର କ୍ଷୁଧା ପିପାସା ଥାଏ ତତ୍କ୍ଷଣି ମୁଖ୍ୟ ପେୟ ବସ୍ତୁ ସକଳ ସୁଖଦାୟକ ହୁଏ। ସେହିପରି ଆତ୍ମବନ୍ଧୁଙ୍କର ନାନା ଉପଚାରରେ ପୂଜା ହେଲେ ସୁଦ୍ଧା ତାହା ପ୍ରେମଯୁକ୍ତ ହେଲେ ହିଁ ଭକ୍ତଗଣଙ୍କର ହୃଦୟ ଆନନ୍ଦରେ ଗଳିତ ହୁଏ, ତା ନହେଲେ ହବ ନା, ଶୁଷ୍କ ହେଇଯିବ। ରାଗ ମାର୍ଗରେ ହିଁ କୃଷ୍ଣ ପ୍ରେମାଲଭ୍ୟ ହୁଏ, ସ୍ୱୀକୃତି ଜନିତ ବୈଧ ଭକ୍ତିରେ ତାହା ଦୁର୍ଲଭ। କୃଷ୍ଣ ଭକ୍ତି ରସ ଭାବିତା ମତି କ୍ରିୟତା ଯଦି କୂତୋପି ଲଭ୍ୟତେ ତତ୍ର ଲୌଲ୍ୟଙ୍ଗପି ମୂଲ୍ୟମେକଳଂ ଜନ୍ମ କୋଟି ସ୍ୱୀକୃତି ନ ଲଭ୍ୟତେ। ଏ ଶ୍ଳୋକ ଅଛି ପଦ୍ୟାବଳୀରେ। କୋଟି ଜନ୍ମକୃତ ସ୍ୱୀକୃତି ଦ୍ୱାରା ଯାହା ମିଳେ ନା, ଅଥଚ ଲୋଭ ରୂପକ କୋଟି ମୂଲ୍ୟ ଦେଇ ଯାହା ମିଳେ, ଏପରି କୃଷ୍ଣ ଭକ୍ତି ରସ ଭାବିତ ମତି ଯାହାଠାରୁ ମିଳେ ସେଠାରୁ କିଣ, ବୁଝିପାରିଲେ। ଉକ୍ତ ଦୁଇଟି କବିତା ମଧ୍ୟରେ ପ୍ରଥମଟି ସୁଧାମୂଳକ ବୈଧ ଭକ୍ତିର ସୂଚନା କରୁଛି, ଦ୍ୱିତୀୟଟି ଲୋଭମୂଳକ ରାଗାନୁଗା ଭକ୍ତିର ସୂଚନା କରୁଛି। ଏହାପରେ ଏଇ ରାଗାନୁଗା ଭକ୍ତି ଅବଲମ୍ବନ କରି ରାୟ ରାମାନନ୍ଦଙ୍କର କଥିତ ବଚନ ଗୁଡ଼ିକ ବ୍ୟବହୃତ ହୋଇଛି। ଅର୍ଥାତ୍ ବର୍ତ୍ତମାନ ଠାରୁ ସେ ରାଗ ଭକ୍ତି ସିଦ୍ଧାନ୍ତ ଅବଲମ୍ବନ କରୁଛନ୍ତି ଏବଂ ବୈଧ ଭକ୍ତିର କଥା ପରିତ୍ୟାଗ କରୁଛନ୍ତି। ଏପର୍ଯ୍ୟନ୍ତ ଶୁଣି ମହାପ୍ରଭୁ କହିଲେ ଏହା ସତ ଯେ, କିନ୍ତୁ ଏହା ପରେ ଯାହା ଅଛି ତାକୁ ରାୟ ତାର ଉତ୍ତରରେ କହିଲେ ଦାସ୍ୟ ପ୍ରେମ ହିଁ ସର୍ବସାଧ୍ୟ ସାର। ଆସିଲେ ଦାସ୍ୟ ପ୍ରେମ ଲକ୍ଷଣ ଭକ୍ତିରେ ମମତା ସଂଯୁକ୍ତ ହେଲେ ଦାସ୍ୟ ପ୍ରେମ ହୁଏ, ତେଣୁ ଶାନ୍ତରେ ମମତା ନାହିଁ ବୋଲି ଡିସ୍କାର୍ଡେଡ଼ ହେଇଛି। ପ୍ରେମ ସାଧାରଣ ଭଗବାନ ଓ ଭକ୍ତ ମଧ୍ୟରେ କୌଣସି ସମ୍ବନ୍ଧ ସ୍ଥାପିତ ହୁଏ ନା, ଭଗବାନ ହିଁ ଆମର ପ୍ରଭୁ, ଏହିପରି ମମତା ଭାବ ସେଥିରେ ଯୁକ୍ତ ହେଲେ ସାଧାରଣ ପ୍ରେମ ଦାସ୍ୟ ପ୍ରେମ ହୁଏ, ଏହା ସାଧାରଣ ପ୍ରେମ ଅପେକ୍ଷା ଉଚ୍ଚ। ଏ କଥା ଶୁଣି ମହାପ୍ରଭୁ କହିଲେ ଆଉ କିଛି ଆଗକୁ ଯାଇପାରିଲେ ସର୍ବସାର ମିଳିବା, ଆଉ ଆଗକୁ ଯାଅ। ରାୟ ତାର ଉତ୍ତରରେ କହିଲେ ଶ୍ରୀକୃଷ୍ଣ ଠାରେ ସଖ୍ୟ ପ୍ରେମ ହିଁ ସର୍ବସାଧ୍ୟ ସାର, ସଖ୍ୟକୁ ଆସିଲେ। ରାୟଙ୍କର ତାତ୍ପର୍ଯ୍ୟ ଏଇ ଯେ ଦାସ୍ୟ ପ୍ରେମରେ ମମତା ରହିଥିଲେ ସୁଦ୍ଧା ସେଥିରେ ଭଗବାନ ପ୍ରଭୁ ଏଇ ବୁଦ୍ଧି ଜନିତ ଏକଟି ଭୟ ସମ୍ଭ୍ରମ ସହଜରେ ଉଦିତ ହୁଏ, ସେଇ ଭୟ ଓ ସମ୍ଭ୍ରମ ପରିତ୍ୟାଗ ପୂର୍ବକ ବିଶ୍ରମ ବା ଏକାନ୍ତ ବିଶ୍ୱାସକୁ ବରଣ କରିପାରିଲେ ସେଇ ପ୍ରେମ ହିଁ ସଖ୍ୟ ପ୍ରେମ ହୁଏ। ଏହି ପ୍ରେମରେ କୃଷ୍ଣ ତାଙ୍କର ସଖାଗଣଙ୍କ ମଧ୍ୟରେ ଏକଟି ମମତା ଭାବ ଉଦିତ ହୁଏ। ଗୋପବାଳକମାନଙ୍କର କୃଷ୍ଣ ସଖ୍ୟ ମହିମା ଭାଗବତରେ ବର୍ଣ୍ଣନା ଅଛି ଦଶମ ସ୍କନ୍ଧରେ। ଇଥଂ ସଦାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଂ ଗତାନଂ ପରଦୈବତେନ ମାୟାଶ୍ରିତାନଂ ନରଦାରକେଣ ସାର୍ଦ୍ଧଂ ବିଜୟତୁ କୃତପୁଣ୍ୟ ପୁଞ୍ଜା। ଏ ଶ୍ଳୋକ ଅଛି ଦଶମ ସ୍କନ୍ଧରେ। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି ବନଭୋଜନାର୍ଥ ବହିର୍ଗତ କୃଷ୍ଣଙ୍କ ସହିତ ବିଶ୍ରମ ପ୍ରେମ ସୂତ୍ରରେ ଆବଦ୍ଧ ସଖା ବ୍ରଜଗୋପାଳ ମାନଙ୍କର ସୌଖ୍ୟ ସୌଭାଗ୍ୟ ଆଦି ସଜ୍ୟ ବର୍ଣ୍ଣନା କରାଯାଇଛି। ଯେ ଜ୍ଞାନ ମାର୍ଗରେ ବ୍ରହ୍ମ ସୁଖାନୁଭୂତି ସ୍ୱରୂପରେ ଦାସ୍ୟର ସ୍ୱର ଭକ୍ତମାନଙ୍କ ନିକଟରେ ପରଦେବତା ରୂପରେ ମାୟାଶ୍ରିତ ବ୍ୟକ୍ତିମାନଙ୍କ ନିକଟରେ ନରବାଳକ ରୂପରେ ପ୍ରକାଶ ପାଆନ୍ତି, ସେଇ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ବ୍ରଜବାଳକ ଗଣ ବହୁ ସ୍ୱୀକୃତି ଫଳରେ ସଖ୍ୟରସ ବ୍ୟବହାର କରୁଛନ୍ତି। ମହାପ୍ରଭୁ କହିଲେ ସଖ୍ୟରସ ଦାସ୍ୟରସ ଅପେକ୍ଷା ଉତ୍ତମ ଅଟେ, ତଥାପି ଆଉ ଅଧିକ ଅଗ୍ରସର ହେଲେ ସାଧ୍ୟ ସାର ମିଳିବ। ରା ତଦୁତ୍ତରେ କହିଲେ ବାତ୍ସଲ୍ୟ ଭାବରେ ପ୍ରେମ ହିଁ ସର୍ବସାଧ୍ୟ ସାର, ଆସିଲେ ବାତ୍ସଲ୍ୟକୁ ଶୁଣି ସଖ୍ୟରସର ଯେଉଁ ବିଶ୍ରମ୍ଭାତ୍ମକ ପ୍ରେମ ସେଥିରେ ଅଧିକତର ସ୍ନେହ ସଂଯୁକ୍ତ ହେଲେ ବାତ୍ସଲ୍ୟ ରସର ଉଦୟ ହୁଏ। ନନ୍ଦ ଯଶୋଦାଙ୍କର ବାତ୍ସଲ୍ୟ ମହିମା ଶ୍ରୀମଦ ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା ଅଛି, ପରୀକ୍ଷିତ ମହାରାଜଙ୍କର ଉକ୍ତି ଅଛି, ନନ୍ଦ କିଙ୍ଗ କରୋତ ବ୍ରହ୍ମନ୍ ଶ୍ରେୟ ଏବଂ ମହୋଦୟମ୍ ଯଶୋଦା ବା ମହାଭାଗା ପପୌଜସ୍ୟାସ୍ତନ କରି ପୁନଶ୍ଚ ଦଶମ ସ୍କନ୍ଧରେ ଯଶୋଦାଙ୍କର ଯଶୋଗାନ କରାହେଇଛି, ନେମଂ ବିରିଞ୍ଚ ନ ଭବୋ ନ ଶ୍ରୀ ଅପ୍ୟଙ୍ଗ ସଂଶ୍ରୟା ପ୍ରସାଦ ଲେଭିରେ ଗୋପୀ ଯତ ପ୍ରାପ୍ତ ବିମୁକ୍ତି ଦାତ୍ ଏ କଥା ଅଛି। ମହାପ୍ରଭୁ କହିଲେ ଏହା ତା ଅପେକ୍ଷା ଉତ୍ତମ, ତଥାପି ଏହାକୁ ଅତିକ୍ରମ କରି ଆଉ ଗୋଟିଏ ରସ ଅଛି ଯାହାକୁ ସାଧ୍ୟସାର କହିପାର। ରାୟ ଉତ୍ତର ଦେଲେ ଶ୍ରୀକୃଷ୍ଣ ପ୍ରତି କାନ୍ତା ଭାବ ହିଁ ପ୍ରେମର ପରାକାଷ୍ଠା ରୂପ ସାଧାରଣ ସାର। ତାତ୍ପର୍ଯ୍ୟ ଏଇ ଯେ ସାଧାରଣ ପ୍ରେମରେ ମମତାର ଅଭାବ, ଦାସ୍ୟ ରସରେ ବିଶ୍ରମ ବା ବିଶ୍ୱାସର ଅଭାବ, ସଖ୍ୟ ରସରେ ସ୍ନେହାଧିକ୍ୟର ଅଭାବ ଏବଂ ବାତ୍ସଲ୍ୟ ରସରେ ନିସଙ୍କୋଚ ଭାବର ଅଭାବ ହେତୁ ସାଧ୍ୟ ପ୍ରେମର ପୂର୍ଣ୍ଣତା ସେ ରସରେ ହୁଏ ନା। ଯେତେବେଳେ କୃଷ୍ଣଙ୍କଠାରେ କାନ୍ତାଭାବ ଉଦୟ ହୁଏ, କାନ୍ତଭାବ ଉଦୟ ହୁଏ, ସେତେବେଳେ ଏସବୁ ଅଭାବ ଶୂନ୍ୟ, ସମସ୍ତ ସାଧ୍ୟର ସହ ଏକ ଅଖଣ୍ଡ ପ୍ରେମ ତତ୍ତ୍ୱ ମିଳେ। ସଖ୍ୟ ପ୍ରେମ ଅପେକ୍ଷା ବାତ୍ସଲ୍ୟ ପ୍ରେମ ଉତ୍ତମ, କିନ୍ତୁ ମହାପ୍ରଭୁ ରାୟଙ୍କୁ ଆଉ ଅଧିକ ଅଗ୍ରସର ହେବାକୁ କହିବାରୁ ରାୟ ରାମାନନ୍ଦ କାନ୍ତଭାବକୁ କାନ୍ତାଭାବକୁ ପ୍ରେମର ସାଧ୍ୟତ୍ୱ ବୋଲି ଉଲ୍ଲେଖ କଲେ। ଏଇଟା ହେଲା ଶେଷ କଥା। ବ୍ରଜଗୋପୀ ମାନଙ୍କର ମହାତ୍ମ୍ୟ ଧାର କଲେ ଭାଗବତ ଦଶମ ସ୍କନ୍ଧ ଶ୍ଳୋକରୁ, ନାୟ ଶ୍ରୀ ଅଙ୍ଗ ଓ ନିତାନ୍ତ ରତି ପ୍ରସାଦ ସ୍ୱର୍ଯ୍ୟୋଷିଦାଙ୍ଗଳୀନ ଗନ୍ଧରୁ ଚାଙ୍କୁ ଦୌନ୍ୟା ରାସସ୍ଥବେୟ ଭୁଜଦଣ୍ଡ ଗୃହୀତ କଣ୍ଠ ଲବ୍ଧା ଶ୍ରୀସାଞ୍ଜ ଉଦ୍ଗାଦ ବ୍ରଜ ସୁନ୍ଦରୀଣା। ଏ ଶ୍ଳୋକ କହିଲେ ଉଦ୍ଧବ ବ୍ରଜକୁ ଆଗମନ କରି କେତେକ ମାସ ସେଠାରେ ଅବସ୍ଥାନ ପୂର୍ବକ କୃଷ୍ଣ କଥା କୀର୍ତ୍ତନ ଦ୍ୱାରା ହର୍ଷୋତ୍ପାଦନ କଲେ ସୁଦ୍ଧା କୃଷ୍ଣ ବିରହତ୍ତ ଗୋପୀଗଣଙ୍କର କୃଷ୍ଣ ଜଗତ ଚିତ୍ତର ବୈକ୍ଲବ୍ୟ ଦର୍ଶନ କରି ସେମାନଙ୍କର ପରମ ସୌଭାଗ୍ୟର ପ୍ରଶଂସା କରୁଛନ୍ତି। ବୃନ୍ଦାବନ ଲୀଳାଶୋତ୍ସବରେ ଶ୍ରୀକୃଷ୍ଣଙ୍କର ଭୁଜଦଣ୍ଡ ଦ୍ୱାରା ଗୃହୀତ କଣ୍ଠ ବ୍ରଜ ସୁନ୍ଦରୀ ମାନଙ୍କର ଯେଉଁ ପ୍ରସାଦ ଉଦିତ ହୋଇଥିଲା ତାହା ବକ୍ଷସ୍ଥିତା ଲକ୍ଷ୍ମୀ ପ୍ରଭୃତି ପରବ୍ରହ୍ମସ୍ଥ ନିଦାନ୍ତ ଅନୁଗତ ଶକ୍ତିଗଣଙ୍କର ମଧ୍ୟ ପ୍ରାପ୍ୟ ହୁଏ ନା। ପଦ୍ମଗନ୍ଧ ପ୍ରଭାବ ଅସ୍ୟର ମଣିମାନଙ୍କର ସେପରି ହୁଏ ନା। ଏପରି ସ୍ଥଳେ ଅନ୍ୟ ସ୍ତ୍ରୀମାନଙ୍କ ସମ୍ବନ୍ଧରେ କ'ଣ ବା କୁହାଯିବ। ବ୍ରଜଗୋପୀମାନଙ୍କର ହିଁ ମଦନ ମୋହନ ବିଗ୍ରହ ଦର୍ଶନ ଅଧିକାର। ରାସକ୍ରୀଡା କାଳରେ କୃଷ୍ଣଙ୍କର ଅନ୍ତର୍ଧାନ ହେତୁ ଶ୍ରୀକୃଷ୍ଣ ଦର୍ଶନାଭିଳାଷୀ ଗୋପୀଗଣ ଅଧୀରା ହୋଇ ରୋଦନ କରିବାରୁ ଗୋପବଧୂମାନଙ୍କ ସମକ୍ଷରେ ଗୋବିନ୍ଦ ଦେବ ଆବିର୍ଭୂତ ହେଲେ। ରାସଲୀଳାରେ ଗୋପୀମାନଙ୍କର ବିଚ୍ଛେଦ ବେଳା ପରେ ସହସା ପୀତାମ୍ବର ବନମାଳୀ ହାସ୍ୟ ମଦନ ସାକ୍ଷାତ ମଦନ ମୋହନ ସେମାନଙ୍କ ମଧ୍ୟରେ ଆବିର୍ଭୂତ ହେଲେ। ଚୈତନ୍ୟ ଚରିତାମୃତରେ ଜନନାଟି କୃଷ୍ଣ ପ୍ରାପ୍ତିର ଉପାୟ ସେ ବାକ୍ୟ ଦ୍ୱାରା କେ ଏପରି ବୁଝିବା ଉଚିତ ନୁହେଁ ଯେ ଯାହାର ଯେକୌଣସି ମନୋଧର୍ମ ବା ଖେଆଲି, ସେ କଥାଟା ପ୍ରଭୁପାଦୀ ମହାରାଜ କହିଲେ, ମନୋଧର୍ମ ବା ଖେଆଲି ତା ସର୍ବୋତ୍ତମ ନୁହେଁ, ଉଚ୍ଛୃଙ୍ଖଳତା କେବେ ହେଲେ ସର୍ବୋତ୍ତମତା ହେଇପାରେ ନା। ଶ୍ରୁତି ସ୍ମୃତି ପୁରାଣ ଆଦି ପଞ୍ଚରାତ୍ରି ବିଧି ବିନା ଐକାନ୍ତିକ ଉତ୍ପାଦ ହେବ କେବଳ ବୋଲି ରୂପ ଗୋସ୍ୱାମୀ ସେଥିପାଇଁ କହିଛନ୍ତି। ସେଥିପାଇଁ ଏଠାରେ ଆମର ଆଚାର୍ଯ୍ୟମାନେ ମତ ଦେଇଛନ୍ତି ଗୃହବ୍ରତ ଧର୍ମ ଯାହାଜନ ସେଥିପାଇଁ ଶାସ୍ତ୍ର ବିଗଳିତ ଅପରାଧମୟ ଭାଗବତ ବ୍ୟବସାୟ ମନ୍ତ୍ର ବ୍ୟବସାୟ ଶିଷ୍ୟ ବ୍ୟବସାୟ କୀର୍ତ୍ତନ ବ୍ୟବସାୟ ବହିର୍ମୁଖ ସାମାଜିକତା ଲୌକିକତା ପ୍ରଭୃତି ଅପେକ୍ଷା ଯୁକ୍ତ ମନୋଧର୍ମ ସହିତ ଶୁଦ୍ଧ ଭକ୍ତିର ସମନ୍ୱୟ ଉଦ୍ଦିଷ୍ଟ ନୁହେଁ। ଏବଂ ଆଉଲ ବାଉଲ କର୍ତ୍ତା ଭଜା ନେଡ଼ା ଦାର୍ବେ ସାଇ ଅତିବଡ଼ି ଚୂଡ଼ାଧାରୀ ଗୌରାଙ୍ଗ ନାଗରୀ ନବ ଗୋସ୍ୱାମୀ ଜାତି ଗୋସ୍ୱାମୀ ମତ ପ୍ରଚାରଣକାରୀ ଏହି ଜାତି ଗୋସ୍ୱାମୀର ମତକୁ ସ୍ୱର୍ଗସ୍ୱାମୀ ମତ ବୋଲି ଲୋକବଞ୍ଚନାକାରୀ କୃଷ୍ଣ ଭକ୍ତ ଗୌର ମନ୍ତ୍ର ଗୌର ନାମ ବିରୋଧୀ ନବ ଛଡ଼ା ରଚନାକାରୀ ବିଗ୍ରହ ବ୍ୟବସାୟୀ ଭୂତକ ପାଠକ ଆଦି ନିଜ ଜାତିର ସାହଚର୍ଯ୍ୟଜନିତ ବର୍ଣ୍ଣାଶ୍ରମ ବ୍ରାହ୍ମଣତା କୁ ହିଁ ବୈଦିକ ବ୍ରାହ୍ମଣତା ବୋଲି ପ୍ରଚାରକାରୀ ସ୍ମାରକ ସତ୍ୟତ ପଞ୍ଚରାତ୍ର ବିରୋଧୀ ମାଓବାଦୀ ସ୍ତ୍ରୀ ସଙ୍ଗୀ ପ୍ରଭୃତି କେବେ ହେଲେ ନିଷ୍କିଞ୍ଚନ କୃଷ୍ଣାର୍ଥ ଅଖିଳ ଚେଷ୍ଟ ଅନୁକ୍ଷଣ ହରିସଭାର୍ଥ ସର୍ବସ୍ୱ ତ୍ୟାଗୀ ଶ୍ରୀ ଗୁରୁ ଗୌରାଙ୍ଗଙ୍କ ଠାରେ ଆତ୍ମବିକୃତ ନୈଷ୍ଠିକ ବ୍ରହ୍ମଚାରୀ ସନ୍ତତ ଗ୍ରହସ୍ଥ ବାହନପ୍ରସ୍ଥ ତ୍ରିଦଣ୍ଡୀ ସନ୍ନ୍ୟାସୀଙ୍କ ମାନଙ୍କ ସହିତ ଏକ ବାସମାନ ହେଇପାରିବେ ନା। ଏଇ କଥା ଅଛି ରଚି ଉତ୍ତରୋତ୍ତର ଆସ୍ୱାଦନ ବିଶେଷରେ ଉଲ୍ଲାସମୟୀ ହବାର ପତିତ ହେ ସେଇ ରତିସ୍ଥଳ ବିଶେଷରେ ବାସନା କ୍ରମେ ପରମାସ୍ୱାଦନ ବିଶେଷ ହୋଇ ମଧୁର ରସରେ ପ୍ରକାଶ ପାଏ। ଏଇଟା ହେଲା ଶେଷ ପାଠ ଆସିବ ମଧୁର ରସ ସେ ବିଷୟରେ ସବୁ କଥାଟା ତାଙ୍କର ଚାଲିବ ଆଲୋଚନା ଏସବୁ ବହୁ କଥା ଅଛି। ତେଣୁ ଏ ଜଗତରେ ଭୌତିକ ଜଗତରେ ସେମାନଙ୍କର ଭୌତିକ ଜଗତ ପ୍ରତି ପ୍ରବଳ ଆସକ୍ତି ଭୌତିକ ଉପଭୋଗ କାମନା ଅତି ପ୍ରବଳ। ରମଣୀ ନୃତ୍ୟ ଦର୍ଶନ କରି ଯେଉଁମାନଙ୍କର ଆନନ୍ଦର ଉଦୟ ହୁଏ ମାଦକ ଦ୍ରବ୍ୟ ସେବନ ଦ୍ୱାରା ଯେଉଁମାନେ ଇନ୍ଦ୍ରତ୍ୱ ଭୋଗ କଳ୍ପନା କରନ୍ତି ଜୀବ ମାଂସ ଭକ୍ଷଣ ଦ୍ୱାରା ଯେଉଁମାନେ ଜୁହାତୃପ୍ତି କରନ୍ତି ଏବଂ ଦ୍ୱେଷ ହିଂସାର ପରିଚାଳନା ଦ୍ୱାରା ଯେଉଁମାନଙ୍କ ସୁଖବୋଧ ହୁଏ ସେଇମାନେ ହିଁ ପ୍ରକୃତ କୃପାର ପାତ୍ର। ନିତ୍ୟ ସିଦ୍ଧ ଭକ୍ତଗଣ ସେମାନଙ୍କ ପ୍ରତି କୃପାଇ କରନ୍ତି ପ୍ରକୃତରେ କୃପାର ପାତ୍ର। ତେଣୁ କୁହାଯାଉଛି ହେ ଭାଗବତ ବନ୍ଧୁଗଣ ଆପଣମାନେ ସେମାନଙ୍କର ପିତା ମାତା ଓ ବନ୍ଧୁ ଆପଣମାନେ ଯଦି କଳହ ଭୟରେ ସ୍ୱେଚ୍ଛାଚାରିତା ଅବଲମ୍ବନ କରି ସେମାନଙ୍କୁ ପରିତ୍ୟାଗ କରିବେ ତାହେଲେ ଆଉ କେଉଁମାନେ ସେମାନଙ୍କୁ ଉଦ୍ଧାର କରିବେ। ଭଗବାନ ସିଂହଦେବ ମୁକ୍ତି ଯାଚିଲେ ସୁଦ୍ଧା ନେଲେ ନା ପ୍ରହ୍ଲାଦ ନା ଏମାନେ ଦୁଃଖ ପାଉଛନ୍ତି ଏମାନଙ୍କୁ ଛାଡ଼ିକରି ମୁଁ ଯିବି ନା ଏମାନଙ୍କୁ ଉଦ୍ଧାର ନ କରି ମୁଁ କଦାପି ଏ ଦୁଃଖାଳୟକୁ ତ୍ୟାଗ କରିବି ନା। ଏଇ ହେଉଛି କୃପା ବୈଷ୍ଣବର କୃପା ଭକ୍ତ କୃପା ସେ କଥା କହୁଛି। ତେଣୁ କୁହାଯାଉଛି ହେ ଭାଗବତ ବନ୍ଧୁଗଣ ଆପଣମାନେ ସେମାନଙ୍କର ପିତା ମାତା ଓ ବନ୍ଧୁ ଆପଣମାନେ ଯଦି କଳହ ଭୟରେ ସ୍ୱଚ୍ଛାଚାରତା ଅବଲମ୍ବନ କରି ସେମାନଙ୍କୁ ପରିତ୍ୟାଗ କରିବେ ତାହେଲେ ଆଉ କେଉଁମାନେ ସେମାନଙ୍କୁ ଉଦ୍ଧାର କରିବେ। ସେମାନେ ମତ୍ତ ହୋଇ ବିଷମାନଙ୍କରେ ବିଷପଙ୍କରେ ଲୁଣ୍ଠିତ ହେଉଛନ୍ତି ଆପଣମାନେ ସେମାନଙ୍କୁ ଅଭୟ ପ୍ରଦାନ କରନ୍ତୁ ଏ ଆହ୍ୱାନ ଦିଆଯାଉଛି। ଶ୍ରୀମଦ ଭାଗବତ ସ୍କନ୍ଧରେ ସେଥିପାଇଁ କୁହାଇଛି ସର୍ବେଦାଶ୍ଚର୍ଯ୍ୟସ୍ତ ତପୋଦାନଘ ଜୀବାବୟ ପ୍ରଦାନ କଳାଙ୍ଗି ହେ ଅନଘ ତତ୍ତ୍ୱପଦେଶ ତାରା ଜୀବ ପ୍ରତି ଯେଉଁ ଅଭୟ ପ୍ରଦାନ କରାଯାଏ ତାହାର ଏକାଂଶ ସହିତ ସମଗ୍ର ବେଦ ଯଜ୍ଞ ଦାନ ଓ ତପସ୍ୟାର ତୁଳନା ହେଇପାରିବ ନା। ଏଇ କଥା ଭାଗବତ କହନ୍ତି ସୁତରାଂ ସାଧୁମାନଙ୍କର ସ୍ତ୍ରୀ ପୁତ୍ର କନ୍ୟା ପ୍ରଭୃତି ଅନେକ ଅନୁଗତ ଜୀବ ଥାନ୍ତି ସେମାନଙ୍କ ନିତ୍ୟ କଲ୍ୟାଣ ସାଧନ ଜୀବନଯାତ୍ରା ନିର୍ବାହ ସାଧୁ ସଂସାର ଯଥାର୍ଥ ତାତ୍ପର୍ଯ୍ୟ ଇନ୍ଦ୍ରପ୍ରୀତି ବା କାମ ଭୋଗ ବା ଧର୍ମାର୍ଜନ ଏସବୁ ବୈଷ୍ଣବ ଜୀବନର ଉଦ୍ଦେଶ୍ୟ ହେଇପାରେ ନା। ଏଇଥିପାଇଁ ସାଧୁ ସଂସାର ସ୍ୱୀକାର କରି ନିଜ ଉଦାହରଣ ଦ୍ୱାରା ଶିକ୍ଷା ଦିଏ କେମିତି ସଂସାରଟା କରିବାକୁ ବୁଝିପାରୁଛି ଯଦି ସଂସାର ସଂସାର କରି ସଂସାର ପ୍ରତି ଆସକ୍ତ ହେଇ କିଏ ଦୁଃଖ ପାଉଛି କିଏ ଜଞ୍ଜାଳ ଜାଳରେ ବନ୍ଧା ହେଇ ଛଟପଟ ହେଉଛି ସାଧୁ ଆସି ଶିକ୍ଷା ଦିଏ କିପରି ସଂସାର କରିବାକୁ ସାଧୁ ସଂସାର ଏଇଟା କଥାଟା କୁହାଯାଇଛି। କ'ଣ ସଜିରଞ୍ଜନ କହୁଛ ଏବାକିଆ ସଂସାର କର, ଶିକ୍ଷା ଦିଅ ବାବା, ବୁଝିପାରୁଛ? ଏଥିପାଇଁ ସଂସାର ସ୍ୱୀକାର ସାଧୁର, କାହିଁକି ସଂସାର ସ୍ୱୀକାର କରିବ? କ'ଣ ଦରକାର ଅଛି ତା? ଧର୍ମ ସୁନିଶ୍ଚିତ ପଂସାମ ବିଶ୍ୱ ସେନ କଥା ଆସୁଜ ନତ୍ପାଦେ ଯଦିରତି ଶ୍ରମୟ ବହି କେ ବଳ ଧର୍ମ ସେ ହି ଅପବର୍ଗସ୍ୟ ନାର୍ଥ ଅର୍ଥା ଉପକଳ୍ପତି ନାର୍ଥସ୍ୟ ଧର୍ମିକାନ୍ତସ୍ୟ କାମ ଲାଭାୟ ହି ସ୍ମୃତି କାମସ୍ୟ ରେନ୍ଦ୍ରପିଧି ଲାଭ ଜୀବେ ତ ଯାବତା ଜୀବସ୍ୟ ତତ୍ତ୍ୱ ଜିଜ୍ଞାସା ନାର୍ଥ ଦେହ କର୍ମ ଭି ବଦନ୍ତି ତତ୍ତ୍ୱବିଦସ୍ତତ୍ତ୍ୱଂ ଜ୍ଞାନୋଦ୍ୟୟଂ ବ୍ରହ୍ମେତି ପରମାତ୍ମେତି ଭଗବାନେତି ଶବ୍ଦତେ ତତ୍ସଦ୍ଧାନ ମୁନୟୋ ଜ୍ଞାନ ବୈରାଗ୍ୟ ଯୁକ୍ତୟା ପଶ୍ୟନ୍ତି ଆତ୍ମନି ସତ୍ମାନ ଭକ୍ତ୍ୟା ଶ୍ରୁତ ଗୃହୀତୟା। ଏସବୁ କଥା ଶ୍ରୀମଦ୍ ଭାଗବତରେ କୁହାଯାଇଛି। ସଂସାରରେ ରହି ଲୋଭକୁ ପରାଜୟ କରି ପରୋପକାର ବ୍ରତ ଦ୍ୱାରା ହରିତୋଷଣ ହିଁ ଜୀବର ଜୀବନର ଉଦ୍ଦେଶ୍ୟ। ଯଦି କେହି କହେ ଏ ପ୍ରକାର କାର୍ଯ୍ୟରେ ବ୍ୟସ୍ତ ହେଲେ କ୍ରମେ କ୍ରମେ ମାୟା ଜାଲରେ ଆବୃତ ହେବାକୁ ପଡ଼େ, ତାହେଲେ ଭାଗବତ କହୁଛନ୍ତି ଶରୀର ମାନସା ଦିବ୍ୟା ବୟାସେ ଯେ ଚ ମାନୁଷା ଭୌତିକାଶ୍ଚ କଥଂ କ୍ଳେଶା ବାଧେରନ୍ ହରି ସଂଶ୍ରୟନ୍। ହେ ବ୍ୟାସ ପୁତ୍ର ବିଦୁର, ଏ ମୈତ୍ର ମୁନି ବିଦୁର କହୁଛନ୍ତି, ଶାରୀରିକ ମାନସିକ ଆଦି ଦୈବିକ ଶତ୍ରୁଜାତ ବା ଶୀତୋଷ୍ଣ ଆଦି ଜନିତ କ୍ଲେଶ ହରିପଦାଶ୍ରିତ ବ୍ୟକ୍ତିର କିପରି ପୀଡ଼ା ଜନ୍ମାଇବାକୁ ସମର୍ଥ ହେବ? କେମିତି ହେବ? ଦେନ୍ ୱାଇ ଆର୍ ୟୁ ଆଫ୍ରେଡ୍? କେଉଁ ଭୟ କରୁଛ? You understand what I say? No. You can't understand. Learn your reality. Then you can understand, reciprocate that why. You understand? Sadhus come here. Mistake I committed. He is suffering. You ask Sachinandan. He will tell you. He is lamenting now, testing the Lika Laddu. You want to test it? Then you have to suffer like that. The Lika Laddu jo khaya uposta na khaya uposta ya. One was not tested. He is also thinking, how is it Dilika Lord will let me test it? Of course it will come, I will test it, test it. But I say, please don't be tempted to test Dilika Lord. Do you understand, Janardhan Das? Huh? Or you want to test it? You want?
I don't know what to do.
Huh?
I don't know what to do.
But inside is very dangerous. So, Maitra Muni said like that. All right, let me say in Oriya.
Okay.
Enough. Karma jada, jnana jada, tarka jada, vyakti gada, sthale anek vibad kari paranchi. Sevan kai paranchi, sansari loke, prabhuti margare jau sansar swikar karanchi, sethire, ibu vishnava sansar madhire kong kahale bhedra hila. Arthat, ଯେତେବେଳେ ଉଭୟ ସଂସାରରେ ଉପଯୁକ୍ତ ଉଦ୍ୟମ ଦ୍ୱାରା ଧର୍ମ ବିଦ୍ୟା ଓ ଅନ୍ୟ କର୍ମ ସକଳ ସର୍ବଦା ଭାବେ ଚେଷ୍ଟିତ ହେଲା, ତାହେଲେ ପ୍ରବୃତ୍ତି ମାର୍ଗୀଗଣ କେଉଁଥିପାଇଁ ନିନ୍ଦନୀୟ ହେବେ? ଏ ପ୍ରଶ୍ନ ଉଠାନ୍ତି। ବୁଦ୍ଧିମାନ ଲୋକେ ଏହା ସହଜରେ ବୁଝିପାରିବେ। ପ୍ରବୃତ୍ତି ମାର୍ଗୀମାନଙ୍କର ସଂସାର ଆତ୍ମସୁଖ ନିମିତ୍ତ କଳ୍ପିତ, ଅତଏବ ତାହାର ଫଳସ୍ୱରୂପ ବନ୍ଧନ ବ୍ୟତୀତ ଆଉ କ'ଣ ହୋଇପାରେ? କିନ୍ତୁ ସାଧୁମାନଙ୍କର ସଂସାର କୃଷ୍ଣ ପ୍ରୀତି ସାଧନ ନିମିତ୍ତ ବ୍ୟବସ୍ଥାପିତ ହୋଇଥିବା ଯୋଗୁଁ ତଦ୍ୱାରା ବନ୍ଧନ ସମ୍ଭାବନା ନାହିଁ। ସଂସ୍କୃତି ହେତୁ ସତ୍ସୁଭିତ ଧିଆ ସ୍ୱୟଂ ସାଧୁ ସୁକୃତ ନିସଙ୍ଗତ୍ୱାୟ କଳ୍ପତେ ଶ୍ରୀମଦ୍ ଭାଗବତ ସେ ତୃତୀୟ ସ୍କନ୍ଧ। ହେ ଦେବ, ଅଜ୍ଞାନତା ନିବନ୍ଧନ ଅସତ ଲୋକ ସହିତ ଯେଉଁ ସଂସର୍ଗ ସଂସାର ବନ୍ଧନର କାରଣ, ସେହି ସଂସର୍ଗ ହିଁ ପୁଣି ସଜ୍ଜନ ସହିତ କୃତ ହେଲେ ନିସଙ୍ଗତ୍ୱ ଅର୍ଥାତ୍ ବିମୁକ୍ତିର କାରଣ ସ୍ୱରୂପ ହେଇପାରେ। ମୁଖ୍ୟ କଥା ହେଉଛି ସଂସର୍ଗ, କି ପ୍ରକାର ସଂସର୍ଗ ସାଧୁ ସଂଘ ଉପରେ ସତ୍ସଙ୍ଗ ଉପରେ ଗୁରୁତ୍ୱ ଆରୋପ କରାଯାଇଛି। ଅର୍ଥାତ୍ ଯେଉଁମାନେ ସତ୍ସଙ୍ଗରେ କାଳଯାପନ କରନ୍ତି ସେମାନଙ୍କର ପୂର୍ଣ୍ଣ ପୂର୍ଣ୍ଣ ସଂସାର ବନ୍ଧନ ହେଇଥାଏ, ଯେଉଁମାନେ ସାଧୁ ସଂଘରେ ବାସ କରନ୍ତି ସେମାନଙ୍କର ନିସଙ୍ଗତ୍ୱ ପ୍ରାପ୍ତି ହଏ। ଏ ସ୍ଥଳେ ମଧ୍ୟ ଅନେକ ବିରୋଧର ସମ୍ଭାବନା ଅଛି। ତେବେ କ'ଣ ଅସତ ଲୋକମାନଙ୍କର ନିକଟକୁ ଯିବା ଓ ସେମାନଙ୍କର ସହିତ ସମସ୍ତ ବ୍ୟବହାର ନିଷିଦ୍ଧ? ଏପରି ହେଲେ ଅସତ ଲୋକମାନେ କିପରି ଉଦ୍ଧାର ପାଇବେ? ଉଦ୍ଧାର ପାଇବାର ସମ୍ଭାବନା କ'ଣ ରହିବ ତାଙ୍କ? ଏ ସ୍ଥଳରେ ସିଦ୍ଧାନ୍ତ ହେଇ ଯେପରି ଚିକିତ୍ସକ ବିସୂଚିକା ରୋଗଗ୍ରସ୍ତ ବ୍ୟକ୍ତିର ଚିକିତ୍ସା କରିବା ସମୟରେ ସଂକ୍ରାମକ ପୀଡ଼ା ଦୋଷ ନିବାରଣ ନିମିତ୍ତ କର୍ପୂର ଆଦି ସୁଗନ୍ଧି ଦ୍ରବ୍ୟ ଗ୍ରହଣ କରି ପୀଡ଼ିତ ଲୋକ ନିକଟସ୍ଥ ହୁଏ ଓ ତାହାର ସେବା କରେ ସାଧୁ ବୈଦ୍ୟଗଣ, ସେହିପରି ହରିନାମ ରୂପ ମହୋତ୍ସବୀ ଦ୍ୱାରା ସାବଧାନତା ପୂର୍ବକ ଅସାଧୁମାନଙ୍କର ଅମଙ୍ଗଳ ଦୂର କରନ୍ତି। ଏଠାର ସଂଘ ଶବ୍ଦର ଯଥାର୍ଥ ଅର୍ଥ ନିର୍ଣ୍ଣୟ କରାଗଲେ ସମୁଦାୟ ସଂଶୟ ନିବୃତ୍ତି ହଏ। ସଂଘୀ ବ୍ୟକ୍ତିର ଭାବକୁ ଆଲିଙ୍ଗନ କରିବାକୁ ସଂଘ କୁହାଯାଏ। ଯଥା କୌଣସି ବ୍ୟକ୍ତି ଲମ୍ପଟତାକୁ ହୃଦୟରେ ସ୍ଥାନ ଦେଇ କୌଣସି ଲମ୍ପଟ ନିକଟକୁ ଗମନ କଲେ ତାହା ଲମ୍ପଟ ସଂଘ ଦୋଷ ହେଇଉଠେ। କିନ୍ତୁ ଯେଉଁ ବ୍ୟକ୍ତି ଲମ୍ପଟତାର ଅନର୍ଥତ୍ୱରେ ବିଶ୍ୱାସ କରି ସେଥିରୁ କୌଣସି ଲମ୍ପଟ ପୁରୁଷକୁ ଉଦ୍ଧାର କରିବା ନିମିତ୍ତ ଯଦି ତା ପାଖକୁ ଯା, ତେବେ ତାହାକୁ ଲମ୍ପଟ ସଂଘ କୁହାଯାଏ। ପକ୍ଷାନ୍ତରେ ଲମ୍ପଟ ପୁରୁଷର ଏକ ପ୍ରକାର ସାଧୁ ସଂଘ ହୁଏ, ଅତଏବ ନିକଟସ୍ଥ ହେବାକୁ ସଂଘ କୁହାଯାଇ ନ ପାରେ। ସଂଘ ଶବ୍ଦର ଏ ପ୍ରକାର ଅର୍ଥ ସ୍ୱୀକାର କରି ସାଧୁଗଣ ସର୍ବତ୍ର ଭ୍ରମଣ କରିବାକୁ ସମର୍ଥ ହୁଅନ୍ତି, ଅର୍ଥାତ୍ ସେମାନଙ୍କର ସଂଘ ଦୋଷ ଭୋଗ କରିବାକୁ ହୁଏ ନା। ସାଧୁମାନଙ୍କର ସଂସାର ତଦ୍ରୁପ ସଂଘ, ଅତଏବ ତାହାର ଫଳ ବିରାଗ ବ୍ୟତୀତ ଆଉ କ'ଣ ହେଇପାରେ? ଅସାଧୁମାନଙ୍କର ସଂସାର ନିତାନ୍ତ ଏବଂ ସେମାନଙ୍କର ଜୀବନ ମୃତ୍ୟୁ ତୁଲ୍ୟ। ବଡ଼ ଗୁହ୍ୟ, ବଡ଼ ଗମ୍ଭୀର ତାତ୍ପର୍ଯ୍ୟପୂର୍ଣ୍ଣ କଥା ଏ। ମହାପ୍ରଭୁ ବଡ଼ କାରୁଣିକ ମହାବଧାନ୍ୟ ବୋଲି ଶ୍ରୀ ରୂପ ଗୋସ୍ୱାମୀ କହିଛନ୍ତି, ଯେ କି ଜାତି ଜାତି କୃଷ୍ଣ ପ୍ରେମ ଦେଇଛନ୍ତି। ତେଣୁ ସର୍ବଜୀବ ଜଗତ ମଙ୍ଗଳ ନିମିତ୍ତ କଲ୍ୟାଣ ନିମିତ୍ତ ସେଠି ଅବତୀର୍ଣ୍ଣ ହୋଇଥିଲେ, ଅତି ପାବନ ସମସ୍ତଙ୍କର ଉଦ୍ଧାର ନିମିତ୍ତ ସେ ଆସିଥିଲେ। ସେଇ ଭାବରେ ଶିକ୍ଷା ଦେଇଯାଇଛନ୍ତି, ତାଙ୍କର ଶିକ୍ଷାଟାକୁ ଆମକୁ ଭଲ ଭାବରେ ବୁଝିବାକୁ ପଡ଼ିବ। ଯେଉଁମାନେ ଏସବୁ ତତ୍ତ୍ୱ ଜାଣନ୍ତି, ଗୌରାଙ୍ଗ ଗୌରପ୍ରିୟଜନ ଆଚାର୍ଯ୍ୟ, ତାଙ୍କର କୃପା ଲାଭ କରି ତାଙ୍କଠାରୁ ଏସବୁ ତତ୍ତ୍ୱ ଭଲ ଭାବରେ ଜାଣିବା ପାଇଁ ପଡ଼ିବ। ତାହେଲେ ଜଣେ ତାର ମାନବ ଜୀବନ ସଫଳତା ହାସଲ କରିପାରିବ, ନଚେତ ହେଇପାରିବ ନା। ସେଥିପାଇଁ ଏ କଥା ମହାପ୍ରଭୁ କହିଛନ୍ତି, ଭଗବତ ଭଜନ ମୁଖସ୍ୟ ପାରଂ ପରଂ ଜିଗିମିଶ୍ୱର ଭବସାଗରସ୍ୟ ସଂଦର୍ଶନ ବିଷୟିଣାଙ୍ଗଥ ଦୋଷିତାଂଚ ହା ହନ୍ତ ହନ୍ତ ବିଷଭକ୍ଷଣ ତୋପି ଅସାଧୁ। ଦ୍ୟାଟ୍ ମିନ୍ସ ଇସ୍ କୋଟେସନ୍ ଅଫ୍ ଶ୍ରୀମନ୍ ଚୈତ୍ର ମହାପ୍ରଭୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ କୋର୍ସ। ଦୋଜ୍ ଆର୍ ଭେରି ଇଗର୍, ଭେରି ସିରିୟସ୍ ଟୁ କ୍ରସ୍ ଓଭର୍ ଦିସ୍ ମେଟେରିଆଲ ଓସେନ୍, ଦି ମେଟେରିଆଲ ଏକ୍ଜିଷ୍ଟେନ୍ସ ଇଜ୍ କମ୍ପେୟାର୍ଡ ଟୁ ଓସେନ୍, ୟୁ ଅଣ୍ଡରଷ୍ଟାଣ୍ଡ ଅବସ୍ଥା। ଦେ ସୁଡ୍ ବି ଭେରି ଭେରି କେୟାରଫୁଲ, ଦେ ସୁଡ୍ ବି ଡିଭୋଟିଜ୍, ପ୍ୟୋର୍ ଡିଭୋଟିଜ୍, ଦେ ସୁଡ୍ chant the holy name of the Lord under the guidance of a bona fide spiritual master. You understand? Coming under the disciplic succession of Chaitanya Mahaprabhu, that comes from Chaitanya Mahaprabhu or Vaishnava. You understand? If such a person who is very serious to cross over this material existence, the social. And was accepted a bona fide spiritual master and doing bhajan, chanting Harinam under his guidance. We should be very, very careful not to see a material person. You understand? He is very much attached to material enjoyment. Visoy darshan, we say visoy. And also we should be very careful not to look at a woman, stri darshan. If he does like that, it is more dangerous than eating poison. You understand? More dangerous than eating poison. This is a very deep thing. It has deeper part. You understand? One can understand this thing very well. It is for them, those who are very eager and serious to cross over this material existence, which is like an ocean, and who has accepted, those who have accepted bona fide Vaishnava Acharya, spiritual master, and are doing bhajan under his guidance, it is for them. You understand? Bhakti Siddhanta Saraswati Goswami says this thing, quoting Srimad Chaitanya Mahaprabhu's statement. You understand? How it is more dangerous to look at a material intoxicated person or a woman, Josa, is more dangerous than eating poison. You understand? It has deeper potency. The one may say, how is it? Shall not you see anybody? Here, most of the people are materially intoxicated person. How many are there free from this? Viso chariya kove suddho ave man? Kove amo herava sri vrindavan? You are chanting? When my heart will be cleansed of this material desires, then I can see vrindavan. In its real orb, isn't it? But here are all the, most of the people, materially intoxicated people, are all visoids. And there are women also. We should not see all these people, only we will blindfold, like Gandhari, put on a piece of cloth, and their eyes become blind. What does it mean? Yeah, that is the purpose. You should not see the outward form of the things. You see inner thing. Oh, there is, as this Kaviraj Goswami says, how that Kirodaksai Vishnu is there in the heart of all living entities, Paramatma, Super Soul. So he should so, and he should know, they are all living entities, they are souls, spirit souls, they are not body. And Paramatma is also there, Super Soul is also there. Develop such vision and see them. See the soul and Super Soul. Do you understand? Those who have accepted this path of devotional service, accepted bona fide spiritual master and doing bhajan under his guidance. Very serious pressure of this material. Ocean of existence. You understand? For them it is said, if in spite of this, one does this, then is eating poison. Is eating poison. More dangerous than eating poison. How? You can understand, you think it of seriously, how deep the fact is, what he says. You should develop such a vision. And how is it possible? Easy concept. It is only possible by the mercy of Guru and Gauranga. Otherwise, you cannot develop such a vision through other means. This is true.